ଯାତ୍ରା ପୁସ୍ତକ ସତେଇଶ ପର୍ବ ଆଉ ତୁମ୍ଭେ ସିକ୍ଟମ୍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ତର ବେଦୀ ନିର୍ମାଣ କରିବ। ସେ ବେଦୀ ଚତୁଷ୍କୋଣ ହେବ, ତହିଁର ଉଚ୍ଚତା ତିନି ହସ୍ତ ହେବ। ପୁଣି ତହିଁର ଚାରିକୋଣ ଉପରେ ଶୃଙ୍ଗ କରିବ, ଆଉ ସେ ଶୃଙ୍ଗ ବେଦୀର ଏକାଂଶ ହେବ ଓ ତାହା ପିତ୍ତଳରେ ମଡ଼ାଯିବ। ଆଉ ତହିଁରୁ ଭସ୍ମ କାଢ଼ି ନେବା ପାଇଁ ଭସ୍ମଧାନୀ କରିବ ଓ ତହିଁର କରଚୁଲି ଓ କୁଣ୍ଡ ଓ ତ୍ରିଶୂଳ ଓ ଅଙ୍ଗାରଧାନୀ କରିବ। ତହିଁର ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ। ପୁଣି ପିତ୍ତଳରେ ଏକ ଜାଲି ଝାଞ୍ଜିରି କରିବ ଓ ତହିଁ ଉପରେ ଚାରିକୋଣରେ ପିତ୍ତଳର ଚାରିକଡ଼ା ପ୍ରସ୍ତୁତ କରିବ। ଏହି ଝାଞ୍ଜିରି ବେଦୀ ବେଢ଼ ତଳେ ନିମ୍ନ ଭାଗରେ ରଖିବ ଓ ଝାଞ୍ଜିରି ବେଦୀର ମଧ୍ୟ ପର୍ଯ୍ୟନ୍ତ ପାଇବ। ଆଉ ବେଦୀ ନିମନ୍ତେ ସିଟମ୍ କାଷ୍ଠର ସାଙ୍ଗି କରିବ ଓ ତା ପିତ୍ତଳରେ ମଡ଼ାଇବ। ପୁଣି ବେଦୀ ବହିବା ବେଳେ ତହିଁର ଦୁଇ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗିକ ରହିବ। ତୁମେ ଫମ୍ପା ରଖି ପଟାରେ ତାହା କରିବ। ପର୍ବତରେ ତୁମ୍ଭକୁ ଯେ ରୂପେ ପ୍ରଦର୍ଶିତ ହେଲା ସେ ରୂପେ ଲୋକମାନେ କରିବେ। ଅନନ୍ତର ତୁମେ ଆବାସର ପ୍ରାଙ୍ଗଣ କରିବ। ସେ ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର ଓ କ୍ଷମ ସୂତ୍ର ନିର୍ମିତ ପରଦା କରିବ। ତହିଁର ଏକ ପାର୍ଶ୍ୱର ଦୀର୍ଘତା ଏକଶତ ହସ୍ତ ହେବ। ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗି ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। ତଦ୍ରୂପ ଉତ୍ତର ପାର୍ଶ୍ୱରେ ଏକଶତ ଦୀର୍ଘ ପରଦା ହେବ ଓ ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗି ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ତୁତ ନିମନ୍ତେ ପଞ୍ଚାଶ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗି କରିବ। ପୁଣି ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ତତା ପଞ୍ଚାଶ ହସ୍ତ ହେବ। ଏକ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗି ହେବ। ଆଉ ଅନ୍ୟ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗି ହେବ। ପୁଣି ପ୍ରାଙ୍ଗଣର ଦ୍ୱାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର କ୍ଷମସୂତ୍ରରେ ଶିଳ୍ପକର୍ମର ବିଶିଷ୍ଟ କୋଡ଼ିଏ ହସ୍ତ ଏକ ଆଚ୍ଛାଦନ ବସ୍ତ୍ର ଓ ତହିଁର ଚାରି ସ୍ତମ୍ଭ ଓ ଚାରି ଚୁଙ୍ଗି ହେବ। ପୁଣି ପ୍ରାଙ୍ଗଣରେ ଚତୁର୍ଦ୍ଦିଗସ୍ତ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆରେ ବନ୍ଦ ହେବ ଓ ତହିଁର ଆଙ୍କଡ଼ା ରୂପାର ଓ ଚୁଙ୍ଗି ପିତ୍ତଳର ହେବ। ପ୍ରାଙ୍ଗଣ ଏକଶତ ହସ୍ତ ଦୀର୍ଘ ଓ ସର୍ବତ୍ର ପଞ୍ଚାଶ ହସ୍ତ ପ୍ରସ୍ତ ଓ ପାଞ୍ଚ ହସ୍ତ ଉଚ୍ଚ। ପୁଣି ସବୁବେଳା ଶୁଭ୍ର କ୍ଷମସୂତ୍ରରେ ପ୍ରସ୍ତୁତ ଓ ତହିଁର ପିତ୍ତଳର ଚୁଙ୍ଗି ହେବ। ଆଉ ଆବାସର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ପାତ୍ର ଓ ମେଖ ଓ ପ୍ରାଙ୍ଗଣର ସମସ୍ତ ମେଖ ପିତ୍ତଳର ହେବ। ଆଉ ନିତ୍ୟ ନିତ୍ୟ ପ୍ରଦୀପ ଜାଳି ଆଲୁଅ କରିବା ନିମନ୍ତେ ନିର୍ମଳ ପେଶାଜିତ ତୈଳ ତୁମ୍ଭ ନିକଟକୁ ଆଣିବା ପାଇଁ ଇସ୍ରାଏଲ ସନ୍ତାନମାନଙ୍କୁ ଆଜ୍ଞା ଦେବ। ଆଉ ସମାଗମ ତମ୍ବୁରେ ସାନ୍ଧ୍ୟ ସିନ୍ଧୁକ ସମ୍ମୁଖସ୍ଥ ବିଚ୍ଛେଦ ବସ୍ତ୍ରର ବାହାରେ ହାରଣ ଓ ତାହାର ପୁତ୍ରଗଣ ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସାକ୍ଷାତରେ ତାହା ସଜାଇ ରଖିବେ। ଏହା ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।